ଆକାଶବାଣୀ ସମ୍ବାଦ ପଢୁଛନ୍ତି ସତ୍ୟବ୍ରତ ବେହୁରା। 60ତମ ସର୍ବଭାରତୀୟ ପୁଲିସ ମହାନିର୍ଦ୍ଦେଶକଙ୍କ ସମ୍ମିଳନୀରେ ଆଜି ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ। ଦେଶର ମୋଟ ଘରୋଇ ଉତ୍ପାଦ ବୃଦ୍ଧି ଲୋକଙ୍କ କଠିନ ପରିଶ୍ରମ ଯୋଗୁଁ ସମ୍ଭବ ହୋଇପାରିଛି କହିଲେ ପ୍ରଧାନମନ୍ତ୍ରୀ। ଦେଶରେ ଜିଏସ୍ଟି ସଞ୍ଚୟ ଉତ୍ସବ ଆରମ୍ଭ ହେବା ପରେ ବିଭିନ୍ନ କ୍ଷେତ୍ରରେ ଲାଭାନ୍ୱିତ ହେଉଛନ୍ତି ଦେଶବାସୀ। ମନ୍ କି ବାତ୍ କାର୍ଯ୍ୟକ୍ରମରେ ଆସନ୍ତାକାଲି ଦେଶବାସୀଙ୍କ ସହ ଭାବ ବିନିମୟ କରିବେ ପ୍ରଧାନମନ୍ତ୍ରୀ। ଏବଂ ଏଫ୍ଆଇଏଚ୍ ପୁରୁଷ ହକି ଜୁନିୟର ବିଶ୍ୱକପ୍ରେ 7-0 ଗୋଲ୍ରେ ଚିଲିକୁ ପରାସ୍ତ କଲା ଭାରତ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ଛତିଶଗଡ଼ର ରାୟପୁରରେ ଆରମ୍ଭ ହୋଇଥିବା 60ତମ ସର୍ବଭାରତୀୟ ପୁଲିସ ମହାନିର୍ଦ୍ଦେଶକଙ୍କ ସମ୍ମିଳନୀରେ ଅଧ୍ୟକ୍ଷତା କରିବେ। ଆସନ୍ତାକାଲି ମଧ୍ୟ ପ୍ରଧାନମନ୍ତ୍ରୀ ଏହି ସମ୍ମିଳନୀରେ ଭାଗ ନେବେ। ଗତକାଲି ଆରମ୍ଭ ହୋଇଥିବା ଏହି ସମ୍ମିଳନୀକୁ ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ଉଦ୍ଘାଟନ କରିଛନ୍ତି। ସମ୍ମିଳନୀକୁ ସମ୍ବୋଧିତ କରି ଶ୍ରୀ ଶାହା କହିଛନ୍ତି, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ପୁଲିସ୍ ମହାନିର୍ଦ୍ଦେଶକ ସମ୍ମିଳନୀରେ ଦେଶର ଆଭ୍ୟନ୍ତରୀଣ ସୁରକ୍ଷା ପ୍ରତି ଆହ୍ୱାନ ସୃଷ୍ଟି କରୁଥିବା ତତ୍ତ୍ୱଗୁଡ଼ିକୁ ଚିହ୍ନଟ କରିବା ଏବଂ ତାହାର ମୁକାବିଲା କରିବା ନିମନ୍ତେ ରଣନୀତି ସ୍ଥିର କରାଯାଉଛି। ନକ୍ସଲବାଦ ଉପରେ ମନ୍ତ୍ରୀ ଶ୍ରୀ ଶାହା କହିଛନ୍ତି, ଗତ 7 ବର୍ଷରେ କେନ୍ଦ୍ର ସରକାର 586 ଥାନାର ସୁଦୃଢ଼ୀକରଣ କରିଛନ୍ତି, ଫଳରେ 2014ରେ 126 ନକ୍ସଲ ପ୍ରଭାବିତ ଜିଲ୍ଲା ସଂଖ୍ୟା ଏବେ 11କୁ ହ୍ରାସ ପାଇଛି। ଆସନ୍ତା ସମ୍ମିଳନୀ ପୂର୍ବରୁ ଦେଶ ସମ୍ପୂର୍ଣ୍ଣ ଭାବେ ନକ୍ସଲମୁକ୍ତ ହେବ ବୋଲି ଶ୍ରୀ ଶାହା ଦୃଢ଼ୋକ୍ତି ପ୍ରକାଶ କରିଛନ୍ତି। ସୀମା ସୁରକ୍ଷା ଆହ୍ୱାନ ସମ୍ପର୍କରେ ଶ୍ରୀ ଶାହା କହିଛନ୍ତି, ଉତ୍ତର ପୂର୍ବାଞ୍ଚଳ ଏବଂ ଜମ୍ମୁ କାଶ୍ମୀରରେ ଏଭଳି ସମସ୍ୟାର ସମାଧାନ ନିମନ୍ତେ ସରକାର ସ୍ଥାୟୀ ପଦକ୍ଷେପ ଗ୍ରହଣ କରିଛନ୍ତି। ସେ କହିଛନ୍ତି, ଜାତୀୟ ତଦନ୍ତକାରୀ ସଂସ୍ଥା ଏନ୍ଆଇଏକୁ ଦୃଢ଼ କରାଯିବା ସହ ନୂଆ ଅପରାଧିକ ଆଇନ କାର୍ଯ୍ୟକାରୀ କରାଯାଇ ବେଆଇନ କାର୍ଯ୍ୟକଳାପ ନିବାରଣ ଆଇନକୁ କଠୋର କରାଯାଇଛି। ସେ କହିଛନ୍ତି, ଦେଶରେ ନିଶାଦ୍ରବ୍ୟ କାରବାରରେ ସମ୍ପୃକ୍ତ ଅପରାଧୀମାନେ ଯେଭଳି ସାମାନ୍ୟତମ ସୁଯୋଗ ନ ପାଇବେ ତାହାକୁ ଦୃଷ୍ଟିରେ ରଖି ଆଞ୍ଚଳିକ, ଜାତୀୟ ଏବଂ ଅନ୍ତର୍ଜାତୀୟ ସ୍ତରର ଅପରାଧୀମାନଙ୍କୁ ଆଇନ ପରିସର ମଧ୍ୟକୁ ଅଣାଯାଇଛି। ଶ୍ରୀ ଶାହା ନକ୍ସଲ ବିରୋଧୀ କାର୍ଯ୍ୟକଳାପକୁ ଜୋରଦାର କରିବା ସହ ଏହାର ମୂଳୋତ୍ପାଟନ ପାଇଁ ସରକାର ସମସ୍ତ ପଦକ୍ଷେପ ଗ୍ରହଣ କରୁଥିବା କହିଛନ୍ତି। ଏହି ସମ୍ମିଳନୀରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରାଷ୍ଟ୍ରପତି ପୁଲିସ୍ ପଦକ ପ୍ରଦାନ କରିବେ। ଭାରତର ମୋଟ ଘରୋଇ ଉତ୍ପାଦ GDP ଚଳିତ ଆର୍ଥିକ ବର୍ଷର ଦ୍ୱିତୀୟ ତ୍ରୈମାସିକରେ 8.2% ବୃଦ୍ଧି ପାଇଛି। ଦ୍ୱିତୀୟ ଏବଂ ତୃତୀୟ ତ୍ରୈମାସିକ କ୍ଷେତ୍ରରେ ଉତ୍ପାଦନ କ୍ଷେତ୍ରରେ ଦୃଢ଼ ପ୍ରଦର୍ଶନ ଯୋଗୁଁ GDP ବୃଦ୍ଧି ପାଇଥିବା ଜଣାପଡ଼ିଛି। ଦ୍ୱିତୀୟ ତ୍ରୈମାସିକରେ GDP ଅଭିବୃଦ୍ଧି ଚଳିତ ଆର୍ଥିକ ବର୍ଷର ପ୍ରଥମ ତ୍ରୈମାସିକରେ ରେକର୍ଡ ହୋଇଥିବା 7.8% ଏବଂ ଗତବର୍ଷର ସମାନ ଅବଧିରେ ରେକର୍ଡ ହୋଇଥିବା 5.6%ଠାରୁ ଅଧିକ ରହିଛି। ଚଳିତ ଆର୍ଥିକ ବର୍ଷର ଦ୍ୱିତୀୟ ତ୍ରୈମାସିକରେ ନାମମାତ୍ର GDP 8.7% ବୃଦ୍ଧି ପାଇଥିବା ଜଣାପଡ଼ିଛି। ଦେଶର ମୋଟ ଘରୋଇ ଉତ୍ପାଦର 14% ଉତ୍ପାଦନ ଦ୍ୱିତୀୟ ତ୍ରୈମାସିକରେ 9.1% ବୃଦ୍ଧି ପାଇଛି, ଯାହା ଗତ ଆର୍ଥିକ ବର୍ଷର ସମାନ ତ୍ରୈମାସିକରେ 2.2% ଥିଲା। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହି GDP ଅଭିବୃଦ୍ଧିକୁ ଉତ୍ସାହଜନକ ବୋଲି କହିଛନ୍ତି। ସେ କହିଛନ୍ତି, ଏହା ସରକାରଙ୍କ ଅଭିବୃଦ୍ଧି ସମର୍ଥିତ ନୀତି ଏବଂ ସଂସ୍କାରର ପ୍ରଭାବକୁ ପ୍ରତିଫଳିତ କରୁଛି। ସେ କହିଛନ୍ତି, ଏହା ଲୋକଙ୍କ କଠୋର ପରିଶ୍ରମ ଏବଂ ଉଦ୍ୟମ ଯୋଗୁଁ ସମ୍ଭବ ହୋଇପାରିଛି। ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ କହିଛନ୍ତି, GDP ଅଭିବୃଦ୍ଧି ଦେଶର ଅର୍ଥନୈତିକ ଗତିକୁ ପ୍ରତିଫଳିତ କରୁଛି। ସାମାଜିକ ଗଣମାଧ୍ୟମରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ କହିଛନ୍ତି, ସରକାରଙ୍କ ବିକାଶମୂଳକ ଓ ଜନକୈନ୍ଦ୍ରିକ ଆର୍ଥିକ ପଦକ୍ଷେପ ଯୋଗୁଁ ବର୍ଦ୍ଧିତ GDP ଲକ୍ଷ୍ୟ ହାସଲ ହୋଇପାରିଛି। ସେ କହିଛନ୍ତି, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱାଧୀନ NDA ସରକାର ଏହି ଅଭିବୃଦ୍ଧି ଗତିକୁ ବଜାୟ ରଖିବା ଲାଗି ଆଗାମୀ ଦିନରେ ଆର୍ଥିକ ସଂସ୍କାରମୂଳକ ପଦକ୍ଷେପଗୁଡ଼ିକୁ ଆଗକୁ ନେବା ପାଇଁ ପ୍ରୟାସ କରିବେ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱାଧୀନ ସରକାର ଗତ ସେପ୍ଟେମ୍ବର 22 ତାରିଖରେ GST ସଞ୍ଚୟ ଉତ୍ସବ ଆରମ୍ଭ କରିବା ପରେ ବିଭିନ୍ନ କ୍ଷେତ୍ରରେ ଦେଶର ନାଗରିକମାନେ ଲାଭାନ୍ୱିତ ହେଉଛନ୍ତି। ସାମଗ୍ରୀ ଓ ସେବାକର GST ହ୍ରାସ ପାଇବା ପରେ ଦେଶରେ ଖାଦ୍ୟଦ୍ରବ୍ୟ ଶସ୍ତା ହେବା ସହ ଖାଦ୍ୟକ୍ଷେତ୍ରରେ ବ୍ୟାପକ ପରିବର୍ତ୍ତନ ଘଟିଛି, ଯାହାଫଳରେ ଉଭୟ କ୍ରୟ ଏବଂ ବିକ୍ରୟ ବୃଦ୍ଧି ପାଇଛି। ପରବର୍ତ୍ତୀ ପିଢ଼ିର GST ସଂସ୍କାର ପରେ ଦେଶର ସାଧାରଣ ନାଗରିକମାନଙ୍କ ଉପରୁ ଆର୍ଥିକ ବୋଝ ହ୍ରାସ ପାଇଛି। GST ପରିଷଦ ବୈଠକରେ ଅତ୍ୟାବଶ୍ୟକ ଖାଦ୍ୟଦ୍ରବ୍ୟ ଉପରେ ଟିକସ ହ୍ରାସ କରାଯାଇଛି। ନୂଆ ଟିକସ ସଂରଚନା ଅନୁଯାୟୀ ପରଟା, ରୁଟି, ପାଉଁରୁଟି, ପନିର ଅତ୍ୟଧିକ ତାପମାତ୍ରାରେ ଗରମ ହୋଇଥିବା ଦୁଗ୍ଧ ଏବଂ ଅନ୍ୟ କେତେକ ଦୈନନ୍ଦିନ ବ୍ୟବହୃତ ଖାଦ୍ୟ ସାମଗ୍ରୀ ଉପରେ ଜିଏସ୍ଟି ସମ୍ପୂର୍ଣ୍ଣ ମୁକ୍ତ କରାଯାଇଛି। ଲହୁଣୀ, ଘିଅ, ନିର୍ଦ୍ଦିଷ୍ଟ ପ୍ରକାରର ଦୁଗ୍ଧ ଏବଂ ଜାମ୍ ଉପରେ ଜିଏସ୍ଟି 5%କୁ ହ୍ରାସ କରାଯାଇଛି, ଫଳରେ ନିମ୍ନ ଓ ମଧ୍ୟବିତ୍ତ ଆୟକାରୀ ପରିବାରଗୁଡ଼ିକ ଲାଭାନ୍ୱିତ ହୋଇଛନ୍ତି। ଏଥିସହିତ ଲୁଣିଯୁକ୍ତ ଖାଦ୍ୟଦ୍ରବ୍ୟ, ଭୁଜିଆ, ବାରମଜା, ପାନୀୟ ଜଳ ଓ ସସ୍ ଉପରେ ଜିଏସ୍ଟି 12%ରୁ 5%କୁ ହ୍ରାସ କରାଯାଇଛି। ଜିଏସ୍ଟି ସଞ୍ଚୟ ଉତ୍ସବ ଆରମ୍ଭ ହେବା ଦିନଠାରୁ ସାଧାରଣ ବର୍ଗର ଉପଭୋକ୍ତା ବିଭିନ୍ନ ଖାଦ୍ୟ ସାମଗ୍ରୀ କ୍ରୟ କରିବା ଲାଗି ସକ୍ଷମ ହୋଇଥିବା ବେଳେ ଦେଶର ଆର୍ଥିକ ବିକାଶରେ ଏହା ସହାୟକ ହେଉଥିବା ଜଣାପଡ଼ିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତାକାଲି ପୂର୍ବାହ୍ନ 11:00ରେ ଆକାଶବାଣୀର ମନ୍ କି ବାତ୍ କାର୍ଯ୍ୟକ୍ରମରେ ଦେଶର ଜନସାଧାରଣଙ୍କ ସହ ଭାବ ବିନିମୟ କରିବେ। ଏହା ହେବ ତାଙ୍କର ମାସିକ ରେଡ଼ିଓ ମନ୍ କି ବାତ୍ କାର୍ଯ୍ୟକ୍ରମର 128ତମ ସଂସ୍କରଣ। ମନ୍ କି ବାତ୍ କାର୍ଯ୍ୟକ୍ରମ ଆକାଶବାଣୀ ଓ ଦୂରଦର୍ଶନର ସମସ୍ତ ନେଟୱାର୍କ, ଆକାଶବାଣୀ ସମ୍ବାଦ ୱେବ୍ସାଇଟ୍ ଓ ନ୍ୟୁଜ୍ ଅନ୍ ଏଆଇଆର୍ ମୋବାଇଲ୍ ଆପ୍ରେ ଉପଲବ୍ଧ ହେବ। ଏହା ଆକାଶବାଣୀ ସମ୍ବାଦ, ଡିଡି ନ୍ୟୁଜ୍, ପିଏମ୍ଓ ଏବଂ ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ୟୁଟ୍ୟୁବ୍ ଚ୍ୟାନେଲ୍ରେ ଲାଇଭ୍ ଷ୍ଟ୍ରିମିଂ କରାଯିବ। ହିନ୍ଦୀ ପ୍ରସାରଣ ପରେ ପରେ ଆକାଶବାଣୀ କାର୍ଯ୍ୟକ୍ରମର ଆଞ୍ଚଳିକ ଭାଷାନ୍ତରଣର ପ୍ରସାରଣ କରିବ। ବଲୋଚିସ୍ତାନର ମାନବିକ ଅଧିକାର କର୍ମୀ ମୀର୍ ୟାର୍ ବଲୋଚ୍ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ପ୍ରଶାସନ ଏବଂ ତା'ର ତଦନ୍ତକାରୀ ସଂସ୍ଥାକୁ ବିଶ୍ୱ ସୁରକ୍ଷା ଦିଗରେ ପାକିସ୍ତାନ ଭୂମିକା ନେଇ ସଠିକ୍ ଭାବେ ତଦନ୍ତ କରିବାକୁ ଅନୁରୋଧ କରିଛନ୍ତି। ସେ କହିଛନ୍ତି ଆତଙ୍କବାଦୀ କାର୍ଯ୍ୟକଳାପ ଏବଂ ବଲୋଚିସ୍ତାନରେ ପାକିସ୍ତାନୀ ସେନାର ଅମାନୁଷିକ କାର୍ଯ୍ୟକୁ ଦୃଷ୍ଟିରେ ରଖି ଆତଙ୍କୀ ତାଲିକାରେ ପାକିସ୍ତାନକୁ ଶୀର୍ଷରେ ରଖାଯିବା ଆବଶ୍ୟକ। ଅନେକ ରିପୋର୍ଟ ଏବଂ ବିଶେଷଜ୍ଞମାନଙ୍କ ମତାମତକୁ ଆଧାର କରି ସେ କହିଛନ୍ତି ପାକିସ୍ତାନର ଆଇଏସ୍ଆଇ ଏବଂ ସାମରିକ ପ୍ରତିଷ୍ଠାନଗୁଡ଼ିକ ଆତଙ୍କବାଦୀ କାର୍ଯ୍ୟକଳାପର ମୁଖ୍ୟ ସୂତ୍ରଧର ପାଲଟିଛନ୍ତି। ସେ କହିଛନ୍ତି ଆବୋଟାବାଦରେ ଥିବା ପାକିସ୍ତାନୀ ସାମରିକ ପ୍ରତିଷ୍ଠାନରେ ଓସାମା ବିନ୍ ଲାଡେନ୍ଙ୍କୁ ଲୁଚାଇ ରଖାଯାଇଥିଲା। ପୂର୍ବତନ ସେନାମୁଖ୍ୟ ତଥା ରାଷ୍ଟ୍ରପତି ପରବେଜ ମୁସାରଫ ଆତଙ୍କବାଦୀ ହାଫିଜ୍ ସଇଦ୍ ଏବଂ ଓସାମା ବିନ୍ ଲାଡେନ୍ଙ୍କୁ ପାକିସ୍ତାନର ହିରୋ ବୋଲି ବର୍ଣ୍ଣନା କରିଥିବା ବିଷୟକୁ ମଧ୍ୟ ସେ ଉପସ୍ଥାପନ କରିଛନ୍ତି। ଅନ୍ୟପକ୍ଷରେ ଆମେରିକାକୁ ମିଥ୍ୟା ତଥ୍ୟ ଦେଇ ଲକ୍ଷ ଲକ୍ଷ କୋଟି ଟଙ୍କା ସହାୟତା ପାଉଥିବା ପାକିସ୍ତାନର ଆଇଏସ୍ଆଇ ନିର୍ଦ୍ଦେଶକ ପୂର୍ବରୁ ଏଭଳି ମନ୍ତବ୍ୟ ଦେଇଥିବା ବିଷୟ ସେ ପ୍ରକାଶ କରିଛନ୍ତି। ଇଣ୍ଡୋନେସିଆର ଉତ୍ତର ସୁମାତ୍ରା ଅଞ୍ଚଳରେ ବନ୍ୟା ଓ ଭୂସ୍ଖଳନ ଯୋଗୁଁ ମୃତ୍ୟୁ ସଂଖ୍ୟା 174କୁ ବୃଦ୍ଧି ପାଇଛି। ସେଠାକାର ବିପର୍ଯ୍ୟୟ ପରିଚାଳନା ସଂସ୍ଥା ପକ୍ଷରୁ 79 ଜଣ ନିଖୋଜ ଥିବା ସୂଚନା ଦିଆଯାଇଛି। ଭୂସ୍ଖଳନ ଓ ବନ୍ୟାରେ 12 ଜଣ ଆହତ ହୋଇଛନ୍ତି। ଉତ୍ତର ସୁମାତ୍ରାରେ 116 ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ 42 ଜଣ ନିଖୋଜ ଅଛନ୍ତି। ବନ୍ୟା ଏବଂ ଭୂସ୍ଖଳନରେ ଅନେକଗୁଡ଼ିଏ ରାସ୍ତା ଏବଂ ସେତୁ ସମ୍ପୂର୍ଣ୍ଣ ନଷ୍ଟ ହୋଇଥିବା ବେଳେ 3000ରୁ ଅଧିକ ଲୋକଙ୍କୁ ଅସ୍ଥାୟୀ ଆଶ୍ରୟସ୍ଥଳୀକୁ ସ୍ଥାନାନ୍ତର କରାଯାଇଛି। କେତେକ ଅଞ୍ଚଳରେ ଯୋଗାଯୋଗ ବିଚ୍ଛିନ୍ନ ହୋଇଥିବାରୁ ଉଦ୍ଧାର କାର୍ଯ୍ୟ ଏପର୍ଯ୍ୟନ୍ତ ସମ୍ଭବ ହୋଇପାରିନାହିଁ। ତେବେ ଗତ ଗୁରୁବାର ଦିନ ସମ୍ପୃକ୍ତ ଅଞ୍ଚଳରେ 6.3 ସାନ୍ଦ୍ରତା ବିଶିଷ୍ଟ ଭୂକମ୍ପ ଅନୁଭୂତ ହୋଇଥିଲେ ମଧ୍ୟ କୌଣସି କ୍ଷୟକ୍ଷତି ହୋଇନଥିବା ଜଣାପଡ଼ିଛି। 20 ବର୍ଷରୁ କମ୍ ଭାରତୀୟ ମହିଳା ଫୁଟବଲ ଦଳ ତାମିଲନାଡୁର ମହାବଳୀପୁରମ୍ ଏଫ୍ସି ମାଡ୍ରାସ୍ ଏକାଡେମୀରେ ଉଜ୍ବେକିସ୍ତାନ ବିପକ୍ଷରେ 2 ବନ୍ଧୁତ୍ୱପୂର୍ଣ୍ଣ ମ୍ୟାଚ୍ ଖେଳିବ। ଆଜି ପ୍ରଥମ ମ୍ୟାଚ୍ ଭାରତୀୟ ସମୟ 5:00 ଅନୁଷ୍ଠିତ ହେବ। ଦ୍ୱିତୀୟ ମ୍ୟାଚ୍ ଆସନ୍ତା ମଙ୍ଗଳବାର ଦିନ ଖେଳାଯିବ। 2026 ଏଏଫ୍ସି 20 ବର୍ଷରୁ କମ୍ ମହିଳା ଏସୀୟ କପ୍ ପାଇଁ ଭାରତୀୟ ଦଳ ଚୟନ କରାଯିବାକୁ ଥିବାରୁ ଏହି 2 ବନ୍ଧୁତ୍ୱପୂର୍ଣ୍ଣ ମ୍ୟାଚ୍ ପାଇଁ 24 ଜଣିଆ ଦଳ ଘୋଷଣା କରାଯାଇଛି। ଗତମାସରେ ଭାରତୀୟ ମହିଳା ଦଳ କାଜାଖସ୍ତାନ ବିପକ୍ଷରେ ଖେଳିଥିବା 2 ବନ୍ଧୁତ୍ୱପୂର୍ଣ୍ଣ ମ୍ୟାଚ୍ ମଧ୍ୟରୁ ଗୋଟିଏରେ ଜିତିଥିବା ବେଳେ ଅନ୍ୟଟି ଡ୍ର ରହିଥିଲା। ସୟଦ ମୋଦି ଆନ୍ତର୍ଜାତିକ ବ୍ୟାଡ୍ମିଣ୍ଟନ ପ୍ରତିଯୋଗିତାରେ ଗତକାଲି ଅନୁଷ୍ଠିତ ମ୍ୟାଚ୍ରେ ତନ୍ବି ଶର୍ମା, ଉନ୍ନତି ହୁଡ଼ା ଏବଂ କିଦାମ୍ବି ଶ୍ରୀକାନ୍ତ ସେମିଫାଇନାଲ୍କୁ ଉନ୍ନୀତ ହୋଇଛନ୍ତି। ମହିଳା ଏକକ ମ୍ୟାଚ୍ରେ 16 ବର୍ଷିଆ ତନ୍ବି ହଂକଂର ସି ନ୍ୟାନ୍ ହାପି ଲୋଙ୍କୁ 21-13, 21-19 ପରାସ୍ତ କରିଥିଲେ। ସେ ଜାପାନର ହିନା ଆକେଚିଙ୍କ ସହ ମୁକାବିଲା କରିବେ। ଉନ୍ନତି ହୁଡ଼ା ଭାରତର ରକ୍ଷିତା ରାମରାଜଙ୍କୁ 21-15, 13-21, 21-16 ପରାସ୍ତ କରିଥିବା ବେଳେ ସେମିଫାଇନାଲ୍ରେ ତୁର୍କୀର ନେସ୍ଲିହା ଆରିନ୍ଙ୍କ ସହ ମୁକାବିଲା କରିବେ। ପୁରୁଷ ଏକକରେ କିଦାମ୍ବି ଶ୍ରୀକାନ୍ତ ପ୍ରିୟାଂଶୁ ରାଜବନ୍ତଙ୍କୁ 21-14, 11-4 ପରାସ୍ତ କରିଥିବା ବେଳେ ମିଥୁନ୍ ମଞ୍ଜୁନାଥ 21-18, 21-13 ମନରାଗ ସିଂଙ୍କୁ ପରାସ୍ତ କରିଛନ୍ତି। ମହିଳା ଡବଲ୍ସରେ ଗାୟତ୍ରୀ ଗୋପୀଚାନ୍ଦ ଏବଂ ତ୍ରିଶା ଜଲି ସେମିଫାଇନାଲ୍କୁ ଉନ୍ନୀତ ହୋଇଛନ୍ତି। ଏହି ଯୋଡ଼ି ଅଷ୍ଟ୍ରେଲୀୟ ଯୋଡ଼ିକୁ 21-18, 21-14 ପରାସ୍ତ କରିଛନ୍ତି। ଏଫ୍ଆଇଏଚ୍ ପୁରୁଷ ହକି ଜୁନିୟର ବିଶ୍ୱକପ୍ରେ ପୁଲ୍ ବି'ର ଏକ ମ୍ୟାଚ୍ରେ ଭାରତ 7-0 ଗୋଲ୍ରେ ଚିଲିକୁ ପରାସ୍ତ କରିଛି। ଗତକାଲି ଚେନ୍ନାଇର ମେୟର ରାଧାକ୍ରିଷ୍ଣନ୍ ଷ୍ଟାଡିୟମ୍ରେ ଅନୁଷ୍ଠିତ ମ୍ୟାଚ୍ରେ ଜର୍ମାନୀ, ଆର୍ଜେଣ୍ଟିନା ଏବଂ ବେଲ୍ଜିୟମ୍ ବିଜୟ ହାସଲ କରିଛନ୍ତି। ଏହି ପ୍ରତିଯୋଗିତାରେ 24 ଦଳ ଭାଗ ନେଇଛନ୍ତି। ମୁଖ୍ୟ ସମ୍ବାଦ ପୁଣିଥରେ। 60ତମ ସର୍ବଭାରତୀୟ ପୁଲିସ୍ ମହାନିର୍ଦ୍ଦେଶକଙ୍କ ସମ୍ମିଳନୀରେ ଆଜି ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ। ଦେଶର ମୋଟ ଘରୋଇ ଉତ୍ପାଦ ବୃଦ୍ଧି ଲୋକଙ୍କ କଠିନ ପରିଶ୍ରମ ଯୋଗୁଁ ସମ୍ଭବ ହୋଇପାରିଛି, କହିଲେ ପ୍ରଧାନମନ୍ତ୍ରୀ। ଦେଶରେ ଜିଏସ୍ଟି ସଞ୍ଚୟ ଉତ୍ସବ ଆରମ୍ଭ ହେବା ପରେ ବିଭିନ୍ନ କ୍ଷେତ୍ରରେ ଲାଭାନ୍ୱିତ ହୋଇଛନ୍ତି ଦେଶବାସୀ। ମନ୍ କି ବାତ୍ କାର୍ଯ୍ୟକ୍ରମରେ ଆସନ୍ତାକାଲି ଦେଶବାସୀଙ୍କ ସହ ଭାବ ବିନିମୟ କରିବେ ପ୍ରଧାନମନ୍ତ୍ରୀ ଏବଂ ଏଫ୍ଆଇଏଚ୍ ପୁରୁଷ ହକି ଜୁନିୟର ବିଶ୍ୱକପ୍ରେ 7-0 ଗୋଲ୍ରେ ଚିଲିକୁ ପରାସ୍ତ କଲା ଭାରତ। ସମ୍ବାଦ ଶେଷ ହେଲା।